ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ରାତି 10:15ରେ ଉତ୍କ୍ଷେପଣ କରିବ 2 ଉପଗ୍ରହ। ଷଷ୍ଠ ପ୍ରାକ୍ ବଜେଟ୍ ଆଲୋଚନାରେ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ। ବିନିର୍ମାଣ କ୍ଷେତ୍ରରେ ବିକାଶ ଯୋଗୁଁ 240% ରପ୍ତାନୀ ବୃଦ୍ଧି ସୂଚନା। ଇଥିଓପିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 71 ମୃତ। ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ମୁହାଁମୁହିଁ ହେବେ ୟୁପି ରୁଦ୍ରସ୍ ଏବଂ ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସ। ବିସ୍ତୃତ ସମ୍ବାଦ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ରାତିରେ ଶ୍ରୀହରିକୋଟାରୁ 2 ଉପଗ୍ରହ ଉତ୍କ୍ଷେପଣ କରିବ। ଇସ୍ରୋର ଟ୍ୱିଟର ହ୍ୟାଣ୍ଡେଲରୁ ମିଳିଥିବା ସୂଚନା ମୁତାବକ ଭାରତୀୟ ସମୟ ରାତି 10:15ରେ ଏହି 2 ଉପଗ୍ରହ ଉତ୍କ୍ଷେପଣ କରାଯିବ। ମହାକାଶ କେନ୍ଦ୍ର ସ୍ଥାପନ ପୂର୍ବରୁ କକ୍ଷପଥରେ 2 ଉପଗ୍ରହକୁ ଯୋଡ଼ିବା ଏବଂ ପୃଥକ୍ କରିବା ବ୍ୟବସ୍ଥା ପରୀକ୍ଷା କରିବା ନିମନ୍ତେ ଏହି ଉତ୍କ୍ଷେପଣ କରାଯିବ। ଏହାକୁ ଡକିଂ ଏବଂ ଅନ୍ଡକିଂ କୁହାଯାଏ। ଏଥିରେ ସଫଳତା ହାସଲ କଲେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ପାଇବ। ପିଏସ୍ଏଲ୍ଭି ଲଞ୍ଚ ପ୍ୟାଡ୍ରୁ SDX-01 ଏବଂ SDX-02 ଉପଗ୍ରହ 2 ଉତ୍କ୍ଷେପଣ କରାଯାଇ ମହାକାଶରେ 55 ଡିଗ୍ରୀ ଅନୁକୋଣରେ 470 କିଲୋମିଟର ଗୋଲାକାର କକ୍ଷପଥରେ ସ୍ଥାପନ କରାଯିବ। ଏହା ସେଠାରେ 66 ଦିନ ପର୍ଯ୍ୟନ୍ତ ରହିବ। ଉଭୟ ଉପଗ୍ରହ ଗୋଟିଏ କକ୍ଷରେ 10-20 କିଲୋମିଟର ଦୂରତାରେ ରହି ପରିକ୍ରମା କରିବେ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଏହି 2 ଉପଗ୍ରହ ମାଧ୍ୟମରେ ଡକିଂ ପରୀକ୍ଷା କରାଯିବ। ଭବିଷ୍ୟତରେ ଏହି ମିଶନ ଚନ୍ଦ୍ରପୃଷ୍ଠରୁ ପଥର ଏବଂ ମାଟି ଆଣିବା, ପ୍ରସ୍ତାବିତ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ଏବଂ ଚନ୍ଦ୍ରପୃଷ୍ଠରେ ମହାକାଶଚାରୀଙ୍କୁ ଅବତରଣ କରିବା ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ଆମେରିକା, ରୁଷ ଏବଂ ଚୀନ ଏହି ଡକିଂ ଟେକ୍ନୋଲୋଜିରେ ପାରଦର୍ଶିତା ହାସଲ କରିସାରିଛନ୍ତି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏହି ପେଲୋଡ୍ ଉଚ୍ଚ ରିଜଲ୍ୟୁସନ୍ ଫଟୋ, ପ୍ରାକୃତିକ ସମ୍ବଳ ନିରୀକ୍ଷଣ, ଉଦ୍ଭିଦ ଅଧ୍ୟୟନ ଏବଂ କକ୍ଷପଥରେ ବିକିରଣ ପରିବେଶ ମାପ ନେଇ ତଥ୍ୟ ପ୍ରଦାନ କରିବ। ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ ସମୟର ସିଧା ପ୍ରସାରଣ କରାଯିବ। ଉଭୟ ଇସ୍ରୋର ଅଫିସିଆଲ୍ ୱେବ୍ସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ରାତି 9:30ରୁ ପ୍ରସାରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଷଷ୍ଠ ପ୍ରାକ୍ ବଜେଟ୍ ଆଲୋଚନାରେ ଅଧ୍ୟକ୍ଷତା କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। 2025-26 କେନ୍ଦ୍ରୀୟ ବଜେଟ୍ ନିମନ୍ତେ ଅର୍ଥମନ୍ତ୍ରୀ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ ଅର୍ଥ ମନ୍ତ୍ରଣାଳୟର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ସ୍ୱାସ୍ଥ୍ୟ ଓ ବିଦ୍ୟାଳୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ସକାଳେ ଶ୍ରୀମତୀ ସୀତାରମଣ ପ୍ରାକ୍ ବଜେଟ୍ ଆଲୋଚନାରେ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଥିବାର ଜଣାପଡ଼ିଛି। 2025-26 ଆର୍ଥିକ ବର୍ଷ ନିମନ୍ତେ ଆସନ୍ତା ବର୍ଷ ଫେବୃଆରୀ 1 ବଜେଟ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଶ୍ରୀମତୀ ସୀତାରମଣ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶ୍ରୀ କାର୍ଟର ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନେତା ଥିଲେ। ବିଶ୍ୱ ଶାନ୍ତି ଏବଂ ଏକତ୍ରୀକରଣ ପାଇଁ ସେ ଅନେକଗୁଡ଼ିଏ କାର୍ଯ୍ୟ କରିଥିବାର ଶ୍ରୀ ମୋଦି କହିଛନ୍ତି। ଭାରତ ଆମେରିକା ସମ୍ପର୍କରେ ବିକାଶ ନିମନ୍ତେ ସ୍ୱର୍ଗତ କାର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନୂଆଦିଲ୍ଲୀର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ଆଜି ସର୍ବଧର୍ମ ପୂଜା ସହିତ ଏନ୍ସିସି ରିପବ୍ଲିକ୍ ଡେ କ୍ୟାମ୍ପ ଆରମ୍ଭ ହୋଇଛି। ଏଥିରେ 28 ରାଜ୍ୟ ଓ 8 କେନ୍ଦ୍ରଶାସିତ ଅଞ୍ଚଳର 2361 ଜଣ କ୍ୟାଡେଟ୍ ଭାଗ ନେଇଛନ୍ତି। ଏହି କ୍ୟାମ୍ପ 1 ପର୍ଯ୍ୟନ୍ତ ଚାଲିବ। କ୍ୟାଡେଟ୍ମାନଙ୍କ ମଧ୍ୟରେ ଚଳିତ ଥର ସର୍ବାଧିକ 917 ଜଣ ବାଳିକା ରହିଛନ୍ତି। ଜାମ୍ମୁ କାଶ୍ମୀରରୁ 114 ଜଣ କ୍ୟାଡେଟ୍ ସାମିଲ ହୋଇଥିବା ବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ 178 ଜଣ ବାଳିକା କ୍ୟାଡେଟ୍ ରହିଛନ୍ତି। କ୍ୟାମ୍ପରେ ଭାରତର 14 ବନ୍ଧୁ ଦେଶରୁ ମଧ୍ୟ କ୍ୟାଡେଟ୍ ଓ ଅଧିକାରୀମାନେ ଯୋଗ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ବିପର୍ଯ୍ୟୟ ମୁକାବିଲା ପ୍ରଭାବୀ ପ୍ରସ୍ତୁତି ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ବିପର୍ଯ୍ୟୟ ପରିଚାଳନା ଆୟୋଗର ପୂର୍ବତନ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ସୟେଦ ଅତା ହସ୍ନାୟନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଶ୍ରୋତାମାନେ ବିପର୍ଯ୍ୟୟ ସମୟରେ କିଭଳି ପ୍ରସ୍ତୁତ ରହିବେ ସେ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ବରକୁ ରାତି 9:30 ପରେ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ମଧ୍ୟ ହ୍ୟାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ବିନିର୍ମାଣ କ୍ଷେତ୍ରରେ ଚଳିତ ବର୍ଷ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଭିନ୍ନ ପଦକ୍ଷେପ ଯୋଗୁଁ ବିନିର୍ମାଣ କ୍ଷେତ୍ରରେ ବିକାଶ ଘଟିବା ସହିତ ବିଶ୍ୱସ୍ତରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ, ସାମାଜିକ ଓ ବିଦେଶ ନୀତିରେ ଗତ 10 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଭାରତକୁ ବିଶ୍ୱ ଶକ୍ତିରେ ରୂପାନ୍ତରିତ କରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି 10 ବର୍ଷ ମଧ୍ୟରେ ଭାରତ ବିଶ୍ୱ ବିନିର୍ମାଣ ହବ୍ ପାଲଟିଛି। ଗତ ଦଶନ୍ଧିରେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଦେଶର ବିନିର୍ମାଣ ଉଦ୍ୟୋଗକୁ ସମ୍ପୂର୍ଣ୍ଣ ରୂପ ପ୍ରଦାନ କରିଛି। ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନାରେ 14 କ୍ଷେତ୍ରରେ 128,000 କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇ 8,50,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିନିର୍ମାଣ କ୍ଷେତ୍ରରେ ପଦକ୍ଷେପ ଯୋଗୁଁ ଇଲେକ୍ଟ୍ରୋନିକ୍ସ, ଷ୍ଟିଲ, ଔଷଧୀୟ କ୍ଷେତ୍ର ଏବଂ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ରପ୍ତାନୀ 248% ବୃଦ୍ଧି ପାଇଛି। ସେହି ସମୟ ମଧ୍ୟରେ ଦେଶରେ ମୋବାଇଲ୍ ଉତ୍ପାଦନ 600% ବୃଦ୍ଧି ପାଇଥିବାର ଆକଳନ କରାଯାଇଛି। ଏହା ବ୍ୟତୀତ ଦେଶରେ ସୌର ପ୍ୟାନେଲ୍ ଏବଂ ପବନ ଚାଳିତ ଟର୍ବାଇନ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଭାରତର ପାରମ୍ପରିକ ଶକ୍ତି କ୍ଷେତ୍ରର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ସେ ଭଲସାଦ ଜିଲ୍ଲା ଧରମପୁରଠାରେ ଅନୁଷ୍ଠିତ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ମହାମସ୍ତକ ଅଭିଷେକ ଉତ୍ସବରେ ଯୋଗ ଦେଇଥିଲେ। ଆଜି ଅପରାହ୍ନରେ ଅହମ୍ମଦାବାଦରେ ପହଞ୍ଚିବା ପରେ ଏହି ବାର୍ଷିକ ଉତ୍ସବରେ ସେ ଯୋଗ ଦେଇଥିଲେ। ଏଥିରେ ଗୁଜରାଟର ଅର୍ଥ ଏବଂ ଶକ୍ତି ମନ୍ତ୍ରୀ କାହ୍ନୁଭାଇ ଦେଶାଇ ଏବଂ ଗୃହରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ଥିଲେ। ଆକାଶବାଣୀ ସମ୍ବାଦସେବା ବିଭାଗ ପକ୍ଷରୁ ବର୍ଷ ଶେଷ ଅବସରରେ ଆସନ୍ତାକାଲି 2024 ସେହି ବର୍ଷ ଥିଲା ସ୍ମୃତି ରହିଯାଇଛି ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଇଂରାଜୀରେ ପ୍ରସ୍ତୁତ 30 ମିନିଟ୍ ଅବଧିର ଏହି କାର୍ଯ୍ୟକ୍ରମ 100.1 FM ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିରେ ରାତି 8ଟାରୁ ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଆକାଶବାଣୀ ଏଆର୍ ଏବଂ ନ୍ୟୁଜ୍ ଅନ୍ ଏଆର୍ରେ ପ୍ରସାରଣ କରାଯିବ। ଇଥିଓପିଆରେ ଏକ ଯାତ୍ରୀବାହୀ ଟ୍ରକ୍ ନଦୀ ମଧ୍ୟକୁ ଖସିପଡ଼ିବାରୁ 71 ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ 3 ଜଣ ମହିଳା ରହିଛନ୍ତି। ଗତକାଲି ସିଧାନା ଷ୍ଟେଟ୍ ଅଞ୍ଚଳରେ ଦକ୍ଷିଣ ଇଥିଓପିଆର ଆଡିସାବାଠାରୁ 300 କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ଟ୍ରକ୍ରେ ଲୋକମାନେ ଯାଉଥିବା ବେଳେ ଏହା ପୋଲରୁ ନଦୀ ମଧ୍ୟକୁ ଖସିପଡ଼ିଥିଲା। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଏକ ବାହାଘରରେ ଯୋଗଦେବାକୁ ସମ୍ପୃକ୍ତ ଲୋକମାନେ ଯାଉଥିଲେ। ପଞ୍ଜାବରେ ଆଜି କୃଷକଙ୍କ ଦିନିକିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଥିଲା। ବନ୍ଦ ପ୍ରଭାବରେ କେତେକ ସ୍ଥାନରେ ରେଳ ଏବଂ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ତେବେ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନରେ ପଞ୍ଜାବରେ ଟ୍ରାଫିକ୍ ବ୍ୟବସ୍ଥା ସ୍ୱାଭାବିକ ରହିଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତ ଆଇନଗତ ଗ୍ୟାରେଣ୍ଟି ଦାବିରେ କୃଷକମାନଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ଆଜି ରାତି 8:15 ୟୁପି ରୁଦ୍ରସ୍ ଏବଂ ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ସେହି ସମୟରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ରାହ ବେଙ୍ଗଲ ଟାଇଗର୍ସ 3-2 ଗୋଲ୍ରେ ହାଇଦ୍ରାବାଦର ତୋଫାନ୍ସକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ରେ ସୁରମା ହକି କ୍ଲବ 4-1 ତାମିଲନାଡୁ ଡ୍ରାଗନ୍ସକୁ ହରାଇଥିଲା। ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ପଶ୍ଚିମବଙ୍ଗ ଏବଂ କେରଳ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ସନ୍ଧ୍ୟା 7:30 ଫାଇନାଲ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦର ଜିଏମ୍ସି ବାଲାଯୋଗୀ ଷ୍ଟାଡିୟମରେ ଗତକାଲିର ପ୍ରଥମ ସେମିଫାଇନାଲରେ ପଶ୍ଚିମବଙ୍ଗ ଗତଥରର ଚାମ୍ପିୟନ୍ ସର୍ଭିସେସ୍କୁ 4-2 ପରାସ୍ତ କରିଥିଲା। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ରାତି 10:15 ଉତ୍କ୍ଷେପଣ କରିବ 2 ଉପଗ୍ରହ। ଷଷ୍ଠ ପ୍ରାକ୍ ବଜେଟ୍ ଆଲୋଚନାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ଅର୍ଥମନ୍ତ୍ରୀ। ବିନିର୍ମାଣ କ୍ଷେତ୍ରରେ ବିକାଶ ଯୋଗୁଁ 248% ରପ୍ତାନୀ ବୃଦ୍ଧି ସୂଚନା। ଇଥିଓପିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 71 ମୃତ ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ମୁହାଁମୁହିଁ ହେବେ ୟୁପି ରୁଦ୍ରସ୍ ଏବଂ ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।